ଦ୍ୱାପର ଯୁଗରେ ଭୀମ ପଚାରି ପୁତ୍ରକୁ ହୋ ବୁଝିପାରିଥିଲେ ମହାଭାରତରେ ଆଉ ମୋ ମାୟା ଅର୍ଥକୁ ମୁଁ ଆଉ ମୋ ମାୟା ଅର୍ଥକୁ
ମାୟା କ'ଣ ମିଛ କ'ଣ କ୍ରୋଧ କ'ଣ ଭୀମସେନ ଯେତେବେଳେ କରେ ସବୁକିଛି ମୁଁ କରିଛି ମୁଁ ସମସ୍ତଙ୍କୁ ମାରିଛି ସେତିକିବେଳେ ତାଙ୍କର ପୁତ୍ର ବିଲାଳ ସେନ କହୁଛନ୍ତି ନାଇଁ ବାପା ତୁମେ କିଛି କରିନ କିଛି କରିନ ଭୀମସେନ ରାଗିଯାଇଛନ୍ତି ପୁତ୍ର ବିଲାଳ ସେନ ଉପରେ କ'ଣ ହେଲା ବିଲାଳ ସେନ କହୁଛନ୍ତି ଗୋଟିଏ ଚକ୍ର ଆସୁଛି ଏପଟେ କିଛି ମାରିଦେଇକି ଯାଉଛି ପୁଣି ଆଉ ଗୋଟିଏ ଚକ୍ର ଆସୁଛି ଏପଟେ କିଛି ମାରିଦେଇକି ଯାଉଛି ସମସ୍ତେ ତୁମେ ଖାଲି ପାଠ କରୁଛ ଆଉ କିଛି ନାହିଁ ଭକ୍ତ ବନ୍ଧୁ ଆଜିର ଏ ସଂସାରରେ ଜଣେ ଭକ୍ତ କହୁଛନ୍ତି ମୁଁ ସବୁ କରିଛି ଘର ଦ୍ୱାର କୋଠା ବାଡ଼ି ସବୁ ସମ୍ପତ୍ତି ମୁଁ କରିଛି ସବୁ ମୋର 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 ମୁଁ କହିଲି ଭାଇ ଇଏ ସବୁ ତାର ବଡ଼ ଦେଉଳବାଲାର ସବୁ କିଛି ମୁଁ ନୁହେଁ ଆପଣ ନୁହେଁ କଲାବାଲା ଜଣେ ସେଇ ପ୍ରଭୁ ନାରାୟଣ ତେବେ
ମୁଁ କରୁନି କି କରୁନାହାନ୍ତି ଆପଣ କଲାବାଲା ଜଣେ ସେଇ ପ୍ରଭୁ ନାରାୟଣ ମୁଁ କରୁନି କି କରୁନାହାନ୍ତି ଆପଣ କଲାବାଲା ଜଣେ ସେଇ ପ୍ରଭୁ ନାରାୟଣ କିଛି ନାହିଁ ତୋର ମୋର ସବୁ ତାହାର ଭିଆଣ ଯଦି ମୋ କଥାକୁ ଯଦି ମୋ କଥାକୁ ମିଛ ବୋଲି ଭାବୁଛ ଚାଲ ବୁଝିବା ଅରୁଣ ସ୍ତମ୍ଭ ପାଖରୁ ସତ ଯଦି ମୋ କଥାକୁ ମିଛ ବୋଲି ଭାବୁଛ ଚାଲ ବୁଝିବା ଅରୁଣ ସ୍ତମ୍ଭ ପାଖରୁ ସତ ମୁଁ କରୁନି କି କରୁନାହାନ୍ତି ଆପଣ କଲାବାଲା ଜଣେ ସେଇ ପ୍ରଭୁ ନାରାୟଣ
ବନ୍ଧୁ ଅବୁଝା ମାନବ ଯାଇକି ପହଞ୍ଚିଲେ ଅରୁଣ ସ୍ତମ୍ଭ ନିକଟରେ ଅରୁଣ କି ପ୍ରକାର ବୁଝାଉଛନ୍ତି ଭକ୍ତମାନଙ୍କୁ
ଅରୁଣ କହନ୍ତି କହୁଛି ସତ ସବୁ ମିଛ ସତ ଜଗତ ନାଥ ଅରୁଣ କହନ୍ତି କହୁଛି ସତ ସବୁ ମିଛ ସତ ଜଗତ ନାଥ ସେଇ ଏକା ଦିଏ ସେ ଏକା ନିଏ ସେଇ ଏକା ମାରେ ସେ ଜନ୍ମ ଦିଏ ସେଇ ଏକା ଦିଏ ସେ ଏକା ନିଏ ସେଇ ଏକା ମାରେ ସେ ଜନ୍ମ ଦିଏ ସବୁଠି ଥାଇ କେଉଁଠି ନଥାଏ ତା ମନ ସେଇ ସବୁ ନାଟର ନାଟୁଆ ଗୋବର୍ଦ୍ଧନ ଖାଲି ମିଛେ ଟଣା ଟଣି ଆମେ ସଂସାରୀ ଜୀବନ
ଯଦି ମୋ କଥାକୁ
ଯଦି ମୋ କଥାକୁ ମିଛ ବୋଲି ଭାବୁଛ ଚାଲ ବୁଝିବା ଗରୁଡ଼ ଠାରୁ ସତ କି ମିଛ ଯଦି ମୋ କଥାକୁ ମିଛ ବୋଲି ଭାବୁଛ ଚାଲ ବୁଝିବା ଗରୁଡ଼ ଠାରୁ ସତ କି ମିଛ ମୁଁ କରୁନି କି କରୁନାହାନ୍ତି ଆପଣ କଲାବାଲା ଜଣେ ସେଇ ପ୍ରଭୁ ନାରାୟଣ
ଗରୁଡ଼ ପାଖରେ ଜଗମୋହନ ଘରେ ଯାଇକି ପହଞ୍ଚିଲେ ଭକ୍ତମାନେ ବୁଝିବା ପାଇଁ ସତମିଛ କାହିଁକି ନା ଜଗନ୍ନାଥ ମହାପ୍ରଭୁଙ୍କର ବାହନ ହେଉଛନ୍ତି ଗରୁଡ଼ ଗରୁଡ଼ କ'ଣ କହିବେ
ଗରୁଡ଼ କହନ୍ତି ମିଥ୍ୟା ନୁହଁ
ଗରୁଡ଼ କହନ୍ତି କ'ଣ କହିଲେ ଗରୁଡ଼
ଗରୁଡ଼ କହନ୍ତି ମିଥ୍ୟା ନୁହଁ ନକଲା କାମକୁ କରନ୍ତି ସେ ଭଙ୍ଗା ଗଢ଼ା ତାଙ୍କ ନୀତି ଖେଳ ଚଉଦ ଭୁବନ ସେ ମହାକାଳ ଭଙ୍ଗା ଗଢ଼ା ତାଙ୍କ ନୀତି
मूढ़ मन ए कलिजुगरे से जगन्नाथ महाप्रभु राम रावण श्रीकृष्ण कंस सबकि जगन्नाथ हृदय समस्ते सर्वव्यापक जगन्नाथ महाप्रभु
से परा राम रावण कंस श्रीकृष्ण कलिजुगे से प्रभु दुख नाशन से सृष्टि से संहार नीति करती पालन अरे मूढ़ मन अरे मूढ़ मन बेल था भज भज उधार पाइबु राधे कृष्ण भज अरे मूढ़ मन बेल था भज भज उधार पाइबु राधे कृष्ण भज मुँ करुणी कि करुणा दियापण कलावाला जणे से प्रभु नारायण मुँ करुणी कि करुणा दियापण कलावाला जणे से प्रभु नारायण मुँ करुणी कि करुणा दियापण कलावाला जणे से प्रभु नारायण।